ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆସନ୍ତା 25 ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ. ଭାରତ ଓ ନାଇଜେରିଆ ମଧ୍ୟରେ ଶେଷ ହେଲା ଦ୍ୱିପାକ୍ଷିକ ଦ୍ୱିତୀୟ ରଣନୈତିକ ଭାଗିଦାରୀ ଏବଂ ଆତଙ୍କବାଦ ନିରୋଧୀ ଆଲୋଚନା. ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି. ଯକ୍ଷ୍ମା ନିରାକରଣ ଦିଗରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କଲା ଭାରତ. ଏବଂ ଆଇପିଏଲ୍ 2025 ପାଇଁ ସାଉଦି ଆରବର ଜେଦାହାଠାରେ ଆସନ୍ତା 24 ଏବଂ 25 ତାରିଖରେ ହେବ ଖେଳାଳି ନିଲାମ. ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା 25 ତାରିଖରୁ ଆରମ୍ଭ ହେବ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 26 ତାରିଖରେ ସଦନର କେନ୍ଦ୍ରୀୟ ହଲ୍ରେ ସମ୍ଭିଧାନ ଗ୍ରହଣର 75 ବର୍ଷ ପୂର୍ତ୍ତି ପାଳନ କରାଯିବ. ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ. ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଭାରତ ଓ ନାଇଜେରିଆ ମଧ୍ୟରେ ଦ୍ୱିତୀୟ ରଣନୈତିକ ଭାଗିଦାରୀ ଏବଂ ଆତଙ୍କବାଦ ନିରୋଧୀ ଆଲୋଚନା ଗତକାଲି ନୂଆଦିଲ୍ଲୀରେ ଶେଷ ହୋଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ଆଲୋଚନାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଏବଂ ନାଇଜେରିଆ ପ୍ରତିପକ୍ଷ ନୁହୁ ରିବାଡୁ ବିଭିନ୍ନ ପ୍ରସଙ୍ଗ ନେଇ ସହମତ ହୋଇଛନ୍ତି। ସେଥିମଧ୍ୟରେ ଆତଙ୍କବାଦ, ସାଇବର ସୁରକ୍ଷା ଏବଂ ଆନ୍ତର୍ଜାତିକ ଅପରାଧ, ଅସ୍ତ୍ରଶସ୍ତ ଓ ନିଶାଦ୍ରବ୍ୟ ଚୋରାଚାଲାଣ ସମସ୍ୟାର ମୁକାବିଲା ଦିଗରେ ରଣନୈତିକ ଭାଗିଦାରୀ ତା'ର ଢାଞ୍ଚା ପ୍ରସ୍ତୁତି ଅନ୍ତର୍ଭୁକ୍ତ। ଦକ୍ଷତା ବୃଦ୍ଧି ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି। ଭାରତ ଗସ୍ତ ଅବସରରେ ଶ୍ରୀ ରିବାଡୁ ଗତକାଲି ମାନେସରସ୍ଥିତ ଜାତୀୟ ସୁରକ୍ଷା ଗାର୍ଡ ପରିସର ପରିଦର୍ଶନ କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ବିଜେପିର 30 ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳର ରାଜ୍ୟଶାଖା ସଭାପତି ବାବୁଲାଲ ମାରାଣ୍ଡି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦଳର ନୀତିକୁ ଅବମାନନା କରି ନାମାଙ୍କନ ପତ୍ର ଦାଖଲ ଏବଂ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହି ନେତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ, 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା 13 ଏବଂ 20 ତାରିଖରେ 2ଟି ପର୍ଯ୍ୟାୟରେ ମତଗ୍ରହଣ କରାଯିବ। 23 ତାରିଖରେ ଭୋଟ୍ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଭାରତର ନିର୍ବାଚନ ଆୟୋଗ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କୁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଭୋଟର ସ୍ଲିପ୍ ବଣ୍ଟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର ସୂଚନା ଦେଇଛନ୍ତି। ନିର୍ବାଚନ ଘୋଷଣା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ 151 କୋଟି ଟଙ୍କା ଜବତ କରାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଏପର୍ଯ୍ୟନ୍ତ 31 ମାମଲା ରୁଜୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଜଳ ପରିଚାଳନା, ସଂରକ୍ଷଣ ଏବଂ ଏହାର ସ୍ଥାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୀତି ଆୟୋଗଙ୍କ ପକ୍ଷରୁ ଆଜିଠାରୁ ଜଳ ଉତ୍ସବର ଆୟୋଜନ କରାଯାଇଛି। ଏହି ଉତ୍ସବ 15 ଦିନ ଧରି ଚାଲିବ। ଗତବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ତୃତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ନଦୀ ଉତ୍ସବ ଭଳି ଜଳ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଥିଲେ। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ 20ଟି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକରେ ଜଳ ଉତ୍ସବ ପାଳନ ନେଇ ପଦକ୍ଷେପ ନିଆଯାଇଛି ବୋଲି ନୀତି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଜଳଜୀବନ ମିଶନ, ପାନୀୟ ଜଳ ଓ ପରିମଳ ବିଭାଗ, ଜଳଶକ୍ତି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। 20ଟି ରାଜ୍ୟରେ ଏହି ଅଭିଯାନରେ ଜଳସମ୍ପଦ ସଂରକ୍ଷଣ ଏବଂ ସୁରକ୍ଷା କ୍ଷେତ୍ରରେ ମିଳିତ ସହଯୋଗ ନେଇ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତୀକାତ୍ମକ ଭାବେ ଜଳବନ୍ଧନ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯିବ ବୋଲି ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ହରିୟାଣାର 5ଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା 13 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ସେହି ଦିନ ପୂର୍ବାହ୍ନ 11ଟାରେ ଅଧିବେଶନ ଆରମ୍ଭ ହେବ। ବାଚସ୍କତି ହରବିନ୍ଦର କଲ୍ୟାଣ କହିଛନ୍ତି, ଆଗାମୀ ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ବୈଠକ ପୂର୍ବରୁ ପରିଚାଳନା ପରାମର୍ଶ କମିଟି ଅନୁଷ୍ଠିତ ହୋଇ ବିଧାନସଭା କାର୍ଯ୍ୟସୂଚୀ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ବାଚସ୍କତି ସୂଚନା ଦେଇଛନ୍ତି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଳା ହାରିସ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମତଦାନ କେନ୍ଦ୍ରରେ ଭୋଟରଙ୍କର ଲମ୍ବା ଧାଡ଼ି ଲାଗିଥିବା ଜଣାପଡ଼ିଛି। ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ଫ୍ଲୋରିଡାର ପାମ୍ ବିଚ୍ରେ ଥିବା ମାଣ୍ଡେଲ୍ ରିକ୍ରିଏସନ୍ ସେଣ୍ଟରରେ ଭୋଟ୍ ଦେଇଛନ୍ତି। କମଳା ହାରିସ୍ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭର୍ମେଣ୍ଟରେ ପ୍ରଥମେ ମତଦାନ ଆରମ୍ଭ ହୋଇଥିଲା, କ୍ରମଶଃ ଅନ୍ୟ ପ୍ରଦେଶଗୁଡ଼ିକରେ ମତଗ୍ରହଣ କରାଯାଉଛି। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ମିଚିଗାନ୍ଠାରେ ନିଜର ଶେଷ ନିର୍ବାଚନୀ ଭାଷଣ ଦେଇଥିବାବେଳେ ହାରିସ୍ ପେନ୍ସିଲଭାନିଆରେ ତାଙ୍କର ନିର୍ବାଚନ ପ୍ରଚାର ଶେଷ କରିଥିଲେ। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ୍ ସୀମାସିଲ୍ କରିବାକୁ ପ୍ରତିଶ୍ରତି ଦେବା ସହ ଟ୍ରିଲିୟନ୍ ଟଙ୍କାର ଟିକସ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ହାରିସ୍ ଗର୍ଭପାତ ଅଧିକାର ପ୍ରଦାନ ସହିତ କର୍ମଜୀବୀଙ୍କ ପରିବାର ପାଇଁ ଖାଦ୍ୟ ଓ ବାସଗୃହ ଖର୍ଚ୍ଚ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ। ମୋଟ 538 ଇଲେକ୍ଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ 270 ଭୋଟ୍ ହାସଲ କରିଥିବା ପ୍ରାର୍ଥୀ ବିଜୟୀ ସାବ୍ୟସ୍ତ ହେବେ। ପାଖାପାଖି 244 ନିୟୁତ ପଞ୍ଜିକୃତ ଭୋଟର ରହିଛନ୍ତି। ଗତ 2020 ନିର୍ବାଚନରେ ପ୍ରାୟ 66% ମତଦାନ ହୋଇଥିଲା। ନିର୍ବାଚନ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ। ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଆସନ୍ତା January 20 ଆରମ୍ଭ ହେବ। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟଙ୍କୁ ବହିଷ୍କାର କରିବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିର୍ଦ୍ଦେଶ ଦେବା ସହ ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ କାଟଜୋଙ୍କୁ କାର୍ଯ୍ୟ କରିବାକୁ କହିଛନ୍ତି। ଗିଡିଓନ୍ ସାର୍ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଗାଲାଣ୍ଟଙ୍କୁ ଏ ନେଇ ଚିଠି ଲେଖାଯାଇଛି। ଚିଠି ପାଇବାର 48 ଘଣ୍ଟା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ। ତାଙ୍କ ସେବା ପାଇଁ ଶ୍ରୀ ନେତାନ୍ୟାହୁ ଗାଲାଣ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଗାଲାଣ୍ଟ କ୍ୟାବିନେଟ୍ ନିଷ୍ପଭିକୁ ବିରୋଧ କରିବା ଏବଂ ଏହା ବିରୁଦ୍ଧରେ ଦେଉଥିବା ମତ ପରୋକ୍ଷରେ ଇସ୍ରାଏଲ୍ ସରକାରଙ୍କୁ ଅଡ଼ୁଆରେ ପକାଉଥିବା ନେଇ ଶ୍ରୀ ନେତାନ୍ୟାହୁ ଅଭିଯୋଗ କରିଛନ୍ତି। ବିଶ୍ୱାସର ସଙ୍କଟ ଥିବା ଦର୍ଶାଇ ଶ୍ରୀ ଗାଲାଣ୍ଟଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବିଶିଷ୍ଟ କଣ୍ଠଶିଳ୍ପୀ ସାରଦା ସିହ୍ନାଙ୍କର ଗତକାଲି ନୂଆଦିଲ୍ଲୀରେ ପରଲୋକ ହୋଇଛି। ତାଙ୍କୁ 72 ବର୍ଷ ହୋଇଥିଲା। ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ସେ ଚିକିତ୍ସାଧୀନ ଥିଲେ। ଭୋଜପୁରୀ ଏବଂ ମୈଥିଲି ଲୋକଗୀତର ବିଶିଷ୍ଟ କଣ୍ଠଶିଳ୍ପୀ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ପଦ୍ମବିଭୂଷଣ, ପଦ୍ମଶ୍ରୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସେ ପୁରସ୍କୃତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଛଟ୍ ପୂଜା ଅବସରରେ ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କର ସଙ୍ଗୀତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ତାଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ମର୍ମାହତ ହେବା ସହ ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିହାରର କୋକିଳା ନାମରେ ପରିଚିତ ଏହି କଣ୍ଠଶିଳ୍ପୀ ମୈଥିଲି ଏବଂ ଭୋଜପୁରୀ ଲୋକଗୀତକୁ ଅଧିକ ଲୋକପ୍ରିୟ କରାଇଥିଲେ। ତାଙ୍କ ସ୍ୱର ବିନା ପୂର୍ବାଞ୍ଚଳର ଲୋକ ପରମ୍ପରା ଅସମ୍ପୂର୍ଣ୍ଣ ମନେ ହେବ ବୋଲି ଶ୍ରୀ ଶାହା କହିଛନ୍ତି। ଯକ୍ଷ୍ମା ନିରାକରଣ ଦିଗରେ ଭାରତ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। 2015-23 ମସିହା ମଧ୍ୟରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ 17.7% ହ୍ରାସ ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଏହି ହାର ବିଶ୍ୱର ହାରାହାରି ହ୍ରାସ ପରିମାଣର 2 ଗୁଣ। ଏହି ସଫଳତା ଭାରତର ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ସଫଳ ପ୍ରତିପାଦନ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଉଲ୍ଲେଖ କରିଛି। 2015 ତୁଳନାରେ ଯକ୍ଷ୍ମା ସଂକ୍ରମଣ ହାରରେ 80% ଏବଂ ଯକ୍ଷ୍ମାଜନିତ ମୃତ୍ୟୁ ହାରରେ 90% ହ୍ରାସ ଘଟିଛି। ଭାରତ 2025 ମସିହା ସୁଦ୍ଧା ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆସନ୍ତା 24 ଏବଂ 25 ତାରିଖରେ ସାଉଦି ଆରବର ଜେଦାହାଠାରେ ଅନୁଷ୍ଠିତ ହେବ। ଏ ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବିଦେଶରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ବର୍ଷ ପାଇଁ 1165 ଜଣ ଭାରତୀୟ ଏବଂ 409 ଜଣ ବିଦେଶୀ କ୍ରିକେଟ୍ ଖେଳାଳିଙ୍କୁ ମିଶାଇ ମୋଟ 1574 ଜଣଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସର୍ବାଧିକ 25 ଜଣ ଖେଳାଳିଙ୍କୁ ନେଇପାରିବେ। 204 ନିଲାମ ବାବଦରେ 10 ଫ୍ରାଞ୍ଚାଇଜ୍ ପ୍ରାୟ 641.5 କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରାବଧାନ ରହିଛି। ଆସନ୍ତା 25 ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଭାରତ ଓ ନାଇଜେରିଆ ମଧ୍ୟରେ ଶେଷ ହେଲା ଦ୍ୱିପାକ୍ଷିକ ଦ୍ୱିତୀୟ ରଣନୈତିକ ଭାଗିଦାରୀ ଏବଂ ଆତଙ୍କବାଦୀ ନିରୋଧୀ ଆଲୋଚନା। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି। ଯକ୍ଷ୍ମା ନିରାକରଣ ଦିଗରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କଲା ଭାରତ ଏବଂ ଆଇପିଏଲ୍ 2025 ପାଇଁ ସାଉଦି ଆରବର ଜେଦାହାଠାରେ ଆସନ୍ତା 24 ଓ 25 ତାରିଖରେ ହେବ ଖେଳାଳି ନିଲାମ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।